ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ ଜୁହାର। ପହିଲା ମୁଖ୍ୟ ଖବର। କେନ୍ଦ୍ର ଓ ରାଜ୍ୟ ସରକାର ଜନଜାତିମାନଙ୍କର କଲ୍ୟାଣ ଲାଗି ପ୍ରତିବଦ୍ଧ କହିଲେ ମୁଖ୍ୟମନ୍ତ୍ରୀ। ବାରିପଦାନ ଆଦିବାସୀ ଶକ୍ତି ସମାବେଶକେ କଲେ ଉଦ୍ଘାଟନ। ରାଇଜ ଝାଡ଼ାବାନ୍ତି ସ୍ଥିତି ନେଇକରି କେନ୍ଦ୍ରୀୟ ଦଳର ସମୀକ୍ଷା। ସଚେତନତା ବଢ଼ାବାର ସହିତ ସ୍ୱଚ୍ଛତା ଉପରେ ଦେଲେ ଜୋର। ଦେଶ ଅଗଷ୍ଟ 15 ତାରିଖନୁ ଫାଷ୍ଟଟ୍ୟାଗ୍ ଆଧାରିତ ବାର୍ଷିକ ପାସ୍ ପ୍ରଚଳନ କରିବେ କେନ୍ଦ୍ର ସରକାର। ଆଉ ରାଇଜ ମୂଲ ହେଲା ଲୁକି ଯାଉଥିବା ଖାଦ୍ୟ ଶସ୍ୟର ପୁନରୁଦ୍ଧାର ଆର୍ ସ୍ଥାୟିତ୍ୱ ଯୋଜନା। ଏଥର ପୁରା ଖବର। ଆଦିବାସୀ ସମ୍ପ୍ରଦାୟର ଲୋକଙ୍କୁ ଜଙ୍ଗଲ ଜମି ଆଉ ଜୀବିକା ଯୋଗାଇ ଦେବାର ସାଙ୍ଗେ ମୁଖ୍ୟଧାରାତି ସାମିଲ କରବାର ଲାଗି ରାଜ୍ୟ ସରକାର ଅହରହ ଚେଷ୍ଟା ଜାରି ରଖିଛନ୍ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣମାଝୀ କହିଛନ୍। ମୟୂରଭଞ୍ଜ ଜିଲ୍ଲା ବାରିପଦା ଛଉ ପଡ଼ିଆଠାରେ ଆଦିବାସୀ ଶକ୍ତି ସମାବେଶକେ ଉଦ୍ଘାଟନ କରିକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍, 40% ଜନଜାତି ଲୋକର ବିକାଶ ହେଲେ ରାଜ୍ୟର ସାମୂହିକ ବିକାଶ ହୋଇପାରବା। ରାଜ୍ୟ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଅଧୀନତି ଜନଜାତି ସମ୍ପ୍ରଦାୟର ବିକାଶକେ ତହକା ଯାଉଛି। ଆଦିବାସୀ ସମ୍ପ୍ରଦାୟର ସବୁ ସମସ୍ୟାର ସମାଧାନ କରବାର ଆଉ ଆବଶ୍ୟକତାକେ ସୁନିଶ୍ଚିତ କରବାର ଲାଗି ଆଜି ଏ ସମାବେଶ ଆୟୋଜନ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
ଓଡ଼ିଶାରେ 62 ପ୍ରକାରର ଜନଜାତି ବାସ କରନ୍ତି, ଆଉ ଭାରତରେ ମୋଟ 75 ଆଦିମ ଜନଜାତି ଯେଉଁମାନେ ବାସ କରନ୍ତି ସେମାନଙ୍କ ମଧ୍ୟରୁ ମଧ୍ୟ 13 ଜନଜାତି ସମ୍ପ୍ରଦାୟ ବାସ କରନ୍ତି ଆମର ଓଡ଼ିଶାରେ। ଆଉ ସେମାନେ ହେଲେ ସୌରା, ଲାଞ୍ଜିଆ ସୌରା, କୁଟିଆ କନ୍ଧ, ଡଙ୍ଗରିଆ କନ୍ଧ, ବଣ୍ଡା, ଲୋଧା, ଡିଡାଇ, ମାଙ୍କଡ଼ିଆ, ବିରହଳ, ପାଉଡ଼ି ଭୂୟାଁ, ପାହାଡ଼ି ଖଡ଼ିଆ, ଜୁଆଙ୍ଗ, ଚୁକୁଟିଆ, ଭୁଞ୍ଜିଆ, ଏମାନଙ୍କୁ ଆଗକୁ ଆଣିବାର ଦାୟିତ୍ୱ ହେଉଛି ଆଜି ଆମ ସରକାରଙ୍କର। ଭାରତୀୟ ସଂସ୍କୃତି ଓ ପରମ୍ପରା ଜନଜାତିଙ୍କର ବିନା କଳ୍ପନା କରିବା ଅସମ୍ଭବ।
ସମାବେଶଟି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଆର୍ ଅଲଗାମାନେ ଉପସ୍ଥିତ ଥିଲେ। ରାଜ୍ୟର ଭିନ୍ ଭିନ୍ ଇଲାକାନ ଚାପିଥିବା ଝାଡ଼ାବାତି ଆୟତ ଲାଗି ନୂଆଦିଲ୍ଲୀରୁ ଆସିଥିବା କେନ୍ଦ୍ରୀୟ ଦଳ ସାଙ୍ଗେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସଚିବ ଅଶ୍ପତି ଏସ୍ ସମୀକ୍ଷା ବୈଠକ କରିଛନ୍। ଭୁବନେଶ୍ୱର ଲୋକସଭା ଭବନଠାରେ ହୋଇଥିବା ବୈଠକଟି କେନ୍ଦ୍ରୀୟ ଦଳ ଝାଡ଼ାବାତି ଇଲାକାର ସ୍ଥିତି ଅନୁଧ୍ୟାନ କରିଛନ୍। ଡାଇରିଆ ପ୍ରଭାବିତ ଜିଲ୍ଲାମାନଙ୍କେ ସତର୍କତା ପଦକ୍ଷେପ ନେବା ଲାଗି ଜିଲ୍ଲାପାଳମାନଙ୍କୁ ଏହି ଅବସରରେ କୁହାଯାଇଛି। ଖାସକରି ଦୂଷିତ ପାଣିରୁ ଝାଡ଼ାବାତି ଚାପିଥିବାର ବାବଦେ ସ୍ୱାସ୍ଥ୍ୟ ବିଭାଗ ତରଫ କେନ୍ଦ୍ରୀୟ ଟିମ୍କୁ ସୂଚନା ଦିଆଯାଇଛି। ଝାଡ଼ାବାତି ପ୍ରଭାବିତ ଇଲାକାର ସ୍କୁଲମାନଙ୍କେ ମଧ୍ୟାହ୍ନ ଭୋଜନ ତିଆରି କରିବା ଲାଗି ମାର୍ଗଦର୍ଶିକା ଆନ୍ମାର୍କେ ଆଲୋଚନା ହୋଇଛି। ଏବେ 21 ତାରିଖ ଏକ ପୃଥି ଏକ ସ୍ୱାସ୍ଥ୍ୟ ବାର୍ତ୍ତା ନେଇକରି ପାଳନ ହେବାରକୁ ଯାଉଛି 11 ଆନ୍ତର୍ଜାତୀୟ ଯୋଗ ଦିବସ। ଆନ୍ଧ୍ରପ୍ରଦେଶର ବିଶାଖାପାଟନାଠାରେ ହେବାକୁ ଥିବା ଜାତୀୟ ସମାରୋହଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ 500,000 ଲୋକ ଏକାସାଙ୍ଗେ ଯୋଗାଭ୍ୟାସ କରିକରି ବିଶ୍ୱ ରେକର୍ଡ କରବାରକୁ ଯାଉଛନ୍। ଏଥିଲାଗି ରାଜ୍ୟ ସରକାରଙ୍କ ତରଫ ଜୋରଦାର ତୟାରୀ ଚାଲିଛି। ସେଆଡ଼େ ଯୋଗ ସଙ୍ଗମ କାର୍ଯ୍ୟକ୍ରମଟି ଯୋଗ ଦେବା ଲାଗି ଗଲାକାଲି ତକ 4,00,000 ଅଧିକା ସଂସ୍ଥା ଆଉ କେନ୍ଦ୍ର ପଞ୍ଜୀକୃତ ହୋଇସାରିଛନ୍। ରାଜସ୍ଥାନରୁ 100,000 ଅଧିକା ଯୋଗାଭ୍ୟାସ କେନ୍ଦ୍ର ପଞ୍ଜୀକୃତ ହୋଇଥିବାର ଜଣାପଡ଼ିଛି। ଏବେ 20 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଓଡ଼ିଶା ଗସ୍ତ ସମୟଟି 133 ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ ରହିବେ ବୋଲି ପୁଲିସ୍ କମିଶନର ସୁରେଶ ଦେବଦତ୍ତ ସିଂ ସୂଚନା ଦେଇଛନ୍। ଏ ବାବଦେ କମିଶନର ପୁଲିସ୍ର ପ୍ରସ୍ତୁତି ବୈଠକଟି ପ୍ରଧାନମନ୍ତ୍ରୀଙ୍କର ସୁରକ୍ଷା ବ୍ୟବସ୍ଥାଟି 59 ଡିସିପି ରାଙ୍କର ଅଧିକାରୀ, 33 ଅତିରିକ୍ତ ଡିସିପି, 93 ଡିଏସ୍ପି, 106 ଇନ୍ସପେକ୍ଟର ଆର୍ 450 ଅଲଗା ପୁଲିସ୍ କର୍ମଚାରୀ ନିୟୋଜିତ ରହିବେ ବୋଲି ନିଷ୍ପତ୍ତି ନିଆଯାଇଛି। ପୁଲିସ୍ କମିଶନର ଶ୍ରୀ ସିଂଙ୍କର ସୂଚନା ଅନୁସାରେ ଭୁବନେଶ୍ୱର ବିମାନ ବନ୍ଦରରୁ ଏଜି ଛକ, ଏଜି ଛକ୍ରୁ ରାଜଭବନ, ରାଜଭବନ ଗୋଲେଇନୁ ଜୟଦେବ ବିହାର, ଆଉ ଜୟଦେବ ବିହାରରୁ ଛକ୍ରୁ ଜନତା ମୈଦାନ ତକ ପ୍ରଧାନମନ୍ତ୍ରୀଙ୍କ ରୁଟ୍ ରାଇନ୍ ରହିବା। ଛାତ ଉପରେ ସୁରକ୍ଷା ବ୍ୟବସ୍ଥା ସହିତ ସାଧା ପୋଷାକ ତିଭିଲ ପୁଲିସ୍ ଅଧିକାରୀମାନେ ନିୟୋଜିତ ରହିବେ। ସେଣ୍ଟ୍ରାଲ ଏଜେନ୍ସି ସଙ୍ଗେ କମିଶନରେଟ୍ ପୁଲିସ୍ ମିଶିକରି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରୁଛନ୍ ବୋଲି ଶ୍ରୀ ସିଂ କହିଛନ୍। ସିଆଡ଼େ ପ୍ରଧାନମନ୍ତ୍ରୀଙ୍କର ଗସ୍ତର ଲାଗି ଏବେ ଶୁକ୍ରବାର ଭୁବନେଶ୍ୱର ଆଉ କଟର ମହାନିଗମ ଇଲାକାରେ ଥିବା ସବୁ ବିଦ୍ୟାଳୟ ବନ୍ଦ ରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫ ବିଜ୍ଞପ୍ତି ବାହାରିଛି। କେନ୍ଦ୍ର ସରକାରଙ୍କର ଦେଶେ ଅଗଷ୍ଟ 15 ତାରିଖରୁ 3000 ଟଙ୍କିଆ ଫାଷ୍ଟ୍ୟାଗ୍ ଆଧାରିତ ବାର୍ଷିକ ପାସ୍ ବ୍ୟବସ୍ଥା ପ୍ରଚଳନ କରିବେ ବୋଲି ରାଜପଥ ଆଉ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍। ସେ କହିଛନ୍, ଇ ଫାଷ୍ଟ୍ୟାଗ୍ ପାସ୍ ଦେଶର ଜାତୀୟ ରାଜପଥମାନଙ୍କେ ଯାତ୍ରୀମାନଙ୍କୁ ସୁବିଧା ଓ କମ୍ ଖର୍ଚ୍ଚାତି ଯାତାୟତ କରବାର ସୁବିଧା ଦେବା। ଇ ବାର୍ଷିକ ପାସ୍ ବଛରେ ତକି ନା ହେଲେ ଗୋଟେ ବଛର ଭିତରେ ସବୁନୁ ଜହ 200 ଥର ଯାତ୍ରା କରବାର ଲାଗି ସୁବିଧା ଦେବା। ଏଟା କାର୍, ଜିପ୍ ଆର୍ ଭ୍ୟାନ୍ ବାଗିର ଅଣବ୍ୟବସାୟୀ ଘରୋଇ ଗାଡ଼ିମାନଙ୍କ ଲାଗି ଲାଗୁ ହେବା ବୋଲି ଶ୍ରୀ ଗଡ଼କରୀ କହିଛନ୍। ପୁରୀ ଶ୍ରୀମନ୍ଦିର ମହାପୁରମାନଙ୍କର ଜର ଠିକ୍ କରବା ଲାଗି ଦୈତାପତି ଆଉ ପତି ମହାପାତ୍ର ସେବକମାନେ ଗୁପ୍ତ ସେବାଥି ଲାଗିଛନ୍। ଦୈତାପତି ଆଉ ପତି ସେବକମାନଙ୍କର ସେବା ଲାଗି ଚତୁର୍ଦ୍ଧା ମନ୍ତ୍ରୀ ଧୀରେ ଧୀରେ ସୁସ୍ଥ ହେଉଛନ୍। ମହାପୁରମାନଙ୍କର ଇଆଡ଼େ ଉପଚାର ଚାଲିଥିଲା ବେଲ୍କେ ବ୍ରହ୍ମଗିରି ଅଲାରନାଥ ପୀଠନ ଦାରୁବ୍ରହ୍ମ ଭକ୍ତମାନଙ୍କୁ ଦର୍ଶନ ଦେସନ୍ ବୋଲି ପୁରାଣଥି ବର୍ଣ୍ଣନା କରାଯାଇଛି। ଏ ବାବଦେ ଆକାଶବାଣୀ ସମ୍ବାଦ ବିଭାଗ ତରଫ ପ୍ରସ୍ତୁତ ରିପୋର୍ଟ।
ଦାରୁବ୍ରହ୍ମ ଜରେ ପଡ଼ବା ଋତୁରୁ ଅଣସର ବେଦିନ 13 ଦିନ ଲାଗି ବିଜେ ହେସନ୍। ପୁରାଣ ଶାସ୍ତ୍ର ଅନୁସାରେ ଶ୍ରୀକ୍ଷେତ୍ରଧାମର ପଶ୍ଚିମ ଦିଗେ ଯେନ୍ ପବିତ୍ର ଧାମ ରହିଛି ସେଟା ବ୍ରହ୍ମଗିରି ନାଥି ଜଣାଶୁଣା। ଭକ୍ତମାନେ ମହାପୁରୁମାନଙ୍କର ଦର୍ଶନ ଲାଗି ବ୍ୟାକୁଲ ହେବାନୁ ନିଜେ ଚତୁର୍ଦ୍ଧା ମୂର୍ତ୍ତି ବ୍ରହ୍ମନାରାୟଣ ଭାବେ ନୀଳଗିରିନୁ ଆସିକରି ବ୍ରହ୍ମଗିରି ଧାମେ ଅଲାରନାଥ ରୂପେ ଦର୍ଶନ ଦେସନ୍। ଶ୍ରୀମନ୍ଦିରର ଭୋଗ ନୀତି ଉତରୁ ଶ୍ରୀ ଅଲାରନାଥଙ୍କର ପୀଠ ନଭିଲ ଅନ୍ନ ଖିଚିଡ଼ି ଦାଏଲ ଆର୍ ଭିନ୍ ଭିନ୍ ବ୍ୟଞ୍ଜନ ସାଙ୍ଗେ କ୍ଷୀରି ଭୋଗ ଲଗାଯାଏସି। କ୍ଷୀରି ଭୋଗ ଶ୍ରୀ ଅଲାରନାଥଙ୍କର ସବୁନୁ ବେଶୀ ପସନ୍ଦ। ଇ ସମିଆତି ଫିଦିନ ରୋଷେଇ ଘରେ 50 ଆଣି କ୍ଷୀରି ତିଆରି କରାଯାଏସି। ଶ୍ରୀମନ୍ଦିର ବାଗିର ଶ୍ରୀ ଅଲାରନାଥଙ୍କର ପୀଠ ନଭିଲ ଫିଦିନ ଆଲତି ଅବକାଶ ବଲ୍ଲଭ ଚନ୍ଦନ ଲାଗି ବଡ଼ ସିଂହାର ବେଶ ଅନ୍ନଭୋଗ ପହଡ଼ି ବାଗିର ନୀତି କରାଯାଏସି। ଆକାଶବାଣୀ ସମ୍ବଲପୁର ସମ୍ବାଦ ବିଭାଗ ତରଫ ମୁଇଁ ବିସ୍ମିତା ପ୍ରଧାନ।
ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ରାଜ୍ୟ କୃଷି ଆଉ କୃଷକ ସଶକ୍ତିକରଣ ବିଭାଗ ତରଫ ଓଡ଼ିଶାରେ ବିସ୍ମୃତ ଖାଦ୍ୟ ବିଲୁପ୍ତ ପ୍ରାୟ ଖାଦ୍ୟ ଶସ୍ୟର ପୁନରୁଦ୍ଧାର ଏବଂ ଏହାର ସ୍ଥାୟିତ୍ୱ ଯୋଜନା ଅମଲ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ଆଉ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କର ମାର୍ଗଦର୍ଶନଥି ତିଆରି କରାଯାଇଥିବା ଏହି ଯୋଜନାକେ ଆଜି ରାଜ୍ୟ ସରକାର ଅନୁମୋଦନ ଦେଇଛନ୍। ଲୁକିଯାଉଥିବାର ଖାଦ୍ୟଶସ୍ୟର ଆନୁବଂଶିକ ସଂଗ୍ରହ ଓ ମୂଲ୍ୟାୟନ, ଖାଦ୍ୟ ସଂସ୍କୃତି ସମ୍ବନ୍ଧିତ ତଥ୍ୟ ପ୍ରସ୍ତୁତ, ରାଜ୍ୟ ସମ୍ବଳ କେନ୍ଦ୍ରମାନଙ୍କୁ ଗୋଷ୍ଠୀ ପରିଚାଳିତ ବିହନ ବ୍ୟାଙ୍କ, ଲୁକି ଯାଉଥିବା ଶସ୍ୟମାନଙ୍କର ଚାଷକେ ତହକାବାର ବାବଦେ ଲୁକ୍କୁ ସଚେତନ କରବାର, ଲୁକି ଯାଉଥିବା ଖାଦ୍ୟ ଶସ୍ୟର ଭିନ୍ ଭିନ୍ ଦିଗ ଉପରେ ଗବେଷଣା କରବାର ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେ। ଯୋଜନାକେ ଏବେ 5 ବର୍ଷ ଭିତରେ 15 ଜିଲ୍ଲାର 25 ବ୍ଲକ୍ନ କାର୍ଯ୍ୟକାରୀ କରବାରକେ ଲକ୍ଷ୍ୟ ରଖାଯାଇଛି। 2025 ଲାଗି କେନ୍ଦ୍ର ସାହିତ୍ୟ ଏକାଡେମୀ ବାଲ୍ ସାହିତ୍ୟ ପୁରସ୍କାର ଆଉ ଯୁବ ପୁରସ୍କାର ଘୋଷଣା କରାଯାଇଛି। ବାଲ୍ ସାହିତ୍ୟ ପୁରସ୍କାର ଲାଗି ରାଜକିଶୋର ପାଢ଼ୀଙ୍କର କେତେ ଫୁଲ ଫୁଟିଛି ଆଉ ଯୁବ ପୁରସ୍କାର ଲାଗି ସୁବ୍ରତ କୁମାର ସେନାପତିଙ୍କର କଦମ୍ବ ବନ ବହି ମନୋନୀତ ହୋଇଛି। ଏ ବାବଦେ କେନ୍ଦ୍ର ସାହିତ୍ୟ ଏକାଡେମୀ ତରଫ ସୂଚନା ଦିଆଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହଲିଂ ଆଜି ବରଗଡ଼ ଜିଲ୍ଲା ପଦମପୁର ଉପଖଣ୍ଡ ଡାକ୍ତରଖାନା ପରିଦର୍ଶନ କରିକରି ସମୀକ୍ଷା ବୈଠକ କରିଛନ୍। ଏ ଅବସରରେ ଡାକ୍ତରଖାନାର ଆନୁଷଙ୍ଗିକ ବ୍ୟବସ୍ଥା ଆଉ ଭିତ୍ତିଭୂମିର ତଦାରଖ କରିବା ସହିତ ରୋଗୀମାନଙ୍କୁ ସ୍ୱାସ୍ଥ୍ୟ ବାବଦେ ପଚାରିଥିଲେ। ଭାରତୀୟ ଜନସଞ୍ଚାର ସଂସ୍ଥାନ IIMC ଢେଙ୍କାନାଳ ଶାଖାନ 2025-26 ଶିକ୍ଷାବର୍ଷ ଲାଗି ଓଡ଼ିଆ ସାମ୍ବାଦିକତାଥି ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମଟି ଖାଲି ପଡ଼ିଥିବା ଆସନ ଲାଗି ସ୍ପଟ୍ ଆଡମିସନ୍ କରାଯିବା। IIMC କ୍ୟାମ୍ପସ୍ଠାରେ ଆଗାମୀ ଦିନର 11 ସିଧାସଳଖ ନାଁ ଲେଖା ପ୍ରକ୍ରିୟା ହେବା। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କର କାର୍ଯ୍ୟାଳୟଠାରେ ଜିଲ୍ଲାସ୍ତରୀୟ ବନ୍ୟା ମୁକାବିଲା ଲାଗି ପ୍ରସ୍ତୁତି ବୈଠକ ହୋଇଯାଇଛି। ଜିଲ୍ଲା ଜରୁରୀକାଳୀନ ଶାଖା ତରଫ ହୋଇଥିବା ବୈଠକଟି ବନ୍ୟା ପରିସ୍ଥିତିର ଉଚିତ ମୁକାବିଲା କରିବା ଲାଗି ଭିନ୍ ଭିନ୍ ବିଭାଗର ତୟାରି ଓ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ବିଭାଗମାନଙ୍କ ତରଫ ପ୍ରସ୍ତୁତ କାର୍ଯ୍ୟକ୍ରମମାନଙ୍କର ସମୀକ୍ଷା କରିଥିଲେ। ଜିଲ୍ଲାର ବନ୍ୟା ଆଶ୍ରୟସ୍ଥଳୀମାନଙ୍କେ ଠିକ୍ ସମୟଥି ଜରୁରୀ ଦର ମହଜୁଦ ରଖବାର ସଙ୍ଗେ ବନ୍ୟା ବାବଦ ସତର୍କ ସୂଚନା ଲୋକକୁ ଆକ୍ତୁରା ଦେବାରକେ ଅତିରିକ୍ତ ଜିଲ୍ଲାପାଳ ପରାମର୍ଶ ଦେଇଛନ୍। କଳାହାଣ୍ଡି ଜିଲ୍ଲାପାଳଙ୍କର କାର୍ଯ୍ୟାଳୟଠାରେ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ବାବଦେ ଗୋଟିଏ କର୍ମଶାଳା ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରମାନଙ୍କର ଅଧ୍ୟକ୍ଷତାରେ ହୋଇଥିବା କର୍ମଶାଳାଟି ରାଜ୍ୟସ୍ତରରୁ ପର୍ଯ୍ୟବେକ୍ଷକମାନେ ଆସିକରି ବିପର୍ଯ୍ୟୟ ପରିଚାଳନା ଉପରେ ଓଷ୍ଠମାର ଭୂମିକା ବାବଦେ ବୁଝାଇଥିଲେ। ଜିଲ୍ଲାର ସମ୍ଭାବ୍ୟ ବିପର୍ଯ୍ୟୟ ମୁକାବିଲା ଆଉ ପରିଚାଳନା ଲାଗି ସବୁ ବିଭାଗର ଅଧିକାରୀ ଆଉ କ୍ଷେତ୍ର କର୍ମଚାରୀମାନେ ତାଲମେଲ ରଖିକରି ସତର୍କ ଆଉ ତୟାର ରହିବାରକେ ଅଧିକାରୀମାନେ ପରାମର୍ଶ ଦେଇଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଡ ବ୍ଲକ୍ଠାରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ବୈଠକ ହୋଇଯାଇଛି। ବନ୍ୟା ବାତ୍ୟା ବାଗରେ ପ୍ରାକୃତିକ ବିପର୍ଯ୍ୟୟ ସମିତି ଭିନ୍ ଭିନ୍ ବିଭାଗ ଭିତରେ ତାଲମେଲ ରଖିକରି ଲୋକର ଧନଜୀବନ ସୁରକ୍ଷା କରବାରକେ ତହସିଲଦାର ଆଉ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭିନ୍ ଭିନ୍ ବିଭାଗର ଅଧିକାରୀ ଆଉ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଛନ୍। ଦେଶର ପଶ୍ଚିମ ଭାଗେ ଗୁଜରାଟ ଆଉ ପୂର୍ବ ଭାଗେ ଦକ୍ଷିଣ ପଶ୍ଚିମ ବାଂଲାଦେଶ ପାଖରୁ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ନ ଦୁଇଟା ଲଘୁଚାପ ବନିଛି। ଗାଙ୍ଗେୟ ଉପତ୍ୟକାର ଲଘୁଚାପ ଲାଗି ଓଡ଼ିଶାର ସବୁ ଜିଲ୍ଲାନୁ ଆଜି ବର୍ଷା ଲାଗି ରହିଛି। ଏବେ ଶୁକ୍ରବାର ଦିନ ତକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼ ସହିତ ରାଜ୍ୟର 8 ଜିଲ୍ଲାନୁ ଅପ୍ରବଳ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ଶେଷ ମୁଖ୍ୟ ଖବର ଫେରଘାଏ। କେନ୍ଦ୍ର ଓ ରାଜ୍ୟ ସରକାର ଜନଜାତିମାନଙ୍କର କଲ୍ୟାଣ ଲାଗି ପ୍ରତିବଦ୍ଧ କହିଲେ ମୁଖ୍ୟମନ୍ତ୍ରୀ। ବାରିପଦାନ ଆଦିବାସୀ ଶକ୍ତି ସମାବେଶ କଲି ଉଦ୍ଘାଟନ। ରାଜ୍ୟ ଝାଡ଼ାମାତି ସ୍ଥିତି ନେଇକରି କେନ୍ଦ୍ରୀୟ ଦଳର ସମୀକ୍ଷା। ସଚେତନତା ବଢ଼ାବାର ସହିତ ସ୍ୱଚ୍ଛତା ଉପରେ ଦେଲେ ଜୋର। ଦେଶ ଅଗଷ୍ଟ 15 ତାରିଖ ଦିନ ଫାଷ୍ଟ୍ୟାଗ୍ ଆଧାରିତ ବାର୍ଷିକ ପାସ୍ ପ୍ରଚଳନ କଲେ କେନ୍ଦ୍ର ସରକାର। ଆଉ ରାଜ୍ୟ ମୂଲ ହେଲା ଲୁକି ଯାଉଥିବା ଖାଦ୍ୟ ଶସ୍ୟର ପୁନରୁଦ୍ଧାର ସ୍ଥାୟୀ ଯୋଜନା। ଆଜିର ଆଞ୍ଚଳିକ ଖବରିନ ଶେଷ ହେଲା। ଜୁହାର।